ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 9 ଜିଲ୍ଲାର ଭୋଟର କରୁଛନ୍ତି ମତଦାନ, ଗୋଟାଏ ସୁଦ୍ଧା 35.31% ମତଦାନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁରୀ, ଅନୁଗୁଳ ଏବଂ କଟକଠାରେ ନିର୍ବାଚନୀ ପ୍ରଚାର। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ଏବଂ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ। ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 9 ଜିଲ୍ଲାର ଭୋଟରମାନେ ଆଜି ସକାଳେ 7:00 ବିଭିନ୍ନ ଭୋଟ୍ କେନ୍ଦ୍ରଗୁଡ଼ିକରେ ମତଦାନ କରୁଛନ୍ତି। ରାଜ୍ୟର 5 ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ ଏହି ଆସନ ଅନ୍ତର୍ଗତ 35 ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ଏହି ପର୍ଯ୍ୟାୟରେ 5 ସଂସଦୀୟ କ୍ଷେତ୍ର ପାଇଁ 40 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 35 ବିଧାନସଭା ଆସନ ପାଇଁ 265 ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ମୋଟ 9,148 ମତଦାନ କେନ୍ଦ୍ରରେ 79,69,887 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି, ମକ୍ପୋଲ୍ ବେଳେ ଯେଉଁ ବୁଥ୍ରେ ଇଭିଏମ୍ରେ ତ୍ରଟି ଦେଖାଦେଇଥିଲା ସେଠାରେ ଇଭିଏମ୍ ପୁନଃସ୍ଥାପନ କରାଯାଇଛି ଏବଂ ଶୃଙ୍ଖଳିତ ଭାବେ ମତଦାନ ଜାରି ରହିଛି। 5,400 ଅଧିକ ବୁଥ୍ରେ ଓ୍ୱେବ୍କାଷ୍ଟିଂ କରାଯାଉଛି। ଅପରପକ୍ଷେ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରୁ ମିଳିଥିବା ସୂଚନା ଅନୁଯାୟୀ ଦିନ ଗୋଟେ ସୁଦ୍ଧା ରାଜ୍ୟରେ 35.31% ମତଦାନ ହୋଇଛି।
Approximately 35% voters have turned out till 1 PM and casted their vote in the 5 parliamentary constituencies and 35 assembly constituencies. The PC-wise turnout is like this. Borgarh 38.18%, Sundargarh 36.32%, Balangir it is 32.82%, Kandhamal 35.09%, and Aska is also 34.38%. 48 ballot units have been replaced and equal number of control units have been replaced, and then 117 number of VVPAT machines have also been replaced.
ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସ୍କାରେ 34.38% ଭୋଟ୍ଗ୍ରହଣ ହୋଇଥିବାବେଳେ ବରଗଡ଼ରେ 38.18%, ବଲାଙ୍ଗୀରରେ 32.82%, କନ୍ଧମାଳରେ 35.09% ଏବଂ ସୁନ୍ଦରଗଡ଼ରେ 36.32% ଭୋଟ୍ଗ୍ରହଣ ହୋଇଛି। ଗଞ୍ଜାମରେ ଦିନ ଗୋଟାଏ ସୁଦ୍ଧା 33.97% ମତଦାନ ହୋଇଥିବା ଆମ ସମ୍ଭାଦଦାତା ବିଭୂତିଭୂଷଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ମୁଁ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ମତଦାନ କରିବା ପାଇଁ ଆନନ୍ଦ ଓ ଆଗ୍ରହର ବାତାବରଣ ଦେଖିବାକୁ ପାଉଛି। ଭୋଟରମାନେ ଉତ୍ସାହ ସହ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି ସେମାନଙ୍କ ମତଦାନ ସାବ୍ୟସ୍ତ କରିବା ପାଇଁ। ଏଠି ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି ଭୋଟରଙ୍କ ସୁବିଧା ପାଇଁ ପାନୀୟ ଜଳ, ଓଆର୍ଏସ୍ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖଲ୍ଲିକୋଟ ଏନ୍ଏସ୍ସିର ସରକାରୀ ଶ୍ରୀ ମର୍ଦ୍ଧରାଜ ହାଇସ୍କୁଲରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିବା 82 ସଖୀ ବୁଥ୍ ମତଦାନ ପାଇଁ ପରିବେଶ ଅନୁକୂଳ ରହିଛି। ଏଠି ସକାଳ 5:30 ଏଜେଣ୍ଟମାନଙ୍କ ଉପସ୍ଥିତିରେ 90 ପର୍ଯ୍ୟନ୍ତ ମକ୍ ପୋଲ୍ ହୋଇଥିଲା। 7:00 ମତଦାନ ଆରମ୍ଭ ହୋଇଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୀମା ସୁରକ୍ଷା ବଳ ଯବାନ ମୁତୟନ ରହିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆକାଶବାଣୀ ପାଇଁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
ବୌଦ୍ଧ ଜିଲ୍ଲାରେ କନ୍ଧମାଳ ଲୋକସଭା ସମେତ ବୌଦ୍ଧ ଏବଂ କଣ୍ଟାମାଳ ବିଧାନସଭା ଆସନ ପାଇଁ ଆଜି ମତଗ୍ରହଣ ଚାଲିଛି। ଦିନ ଗୋଟାଏ ସୁଦ୍ଧା 40% ମତଦାନ ହୋଇଥିବା ଆକଳନ କରାଯାଇଛି। ଜିଲ୍ଲାରେ ମୋଟ 411 ଭୋଟ୍କେନ୍ଦ୍ରରେ 3,35,488 ଜଣ ଭୋଟର ମତଦାନ କରୁଛନ୍ତି। ବଲାଙ୍ଗୀର ସଂସଦୀୟ ଆସନର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଏବଂ ସୋନପୁର ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ ହେଉଛି। ବୀରମହାରାଜପୁର ବିଧାନସଭା ଆସନରୁ 267 ବୁଥ୍ ଏବଂ ସୋନପୁର ବିଧାନସଭା ଆସନରୁ 319 ବୁଥ୍ରେ ଶାନ୍ତି ଶୃଙ୍ଖଳା ସହ ମତଦାନ ଜାରି ରହିଛି। ବରଗଡ଼ ଜିଲ୍ଲାର 1,397 ମତଦାନ କେନ୍ଦ୍ରରେ ଆଜି ଭୋଟ୍ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ରେ ତ୍ରଟି ଦେଖାଦେବାରୁ ମତଦାନ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। ଦିନ 11 ସୁଦ୍ଧା ଜିଲ୍ଲାରେ 20% ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାନସଭା ଏବଂ କନ୍ଧମାଳ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। 1,90,538 ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦିନ 11 ପର୍ଯ୍ୟନ୍ତ 20.97% ମତଦାନ ହୋଇଥିବା ଖବର ଆମର ସମ୍ଭାଦଦାତା ଜଣାଇଛନ୍ତି। ଦେଶର ପଞ୍ଚମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ମତଦାନ ଜାରି ରହିଛି। ଛଅଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49ଟି ଲୋକସଭା ଆସନରେ ଭୋଟରମାନେ ଭୋଟ୍ ଦେଉଛନ୍ତି। ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍କୃତି ଇରାନୀ, ପୀୟୁଷ ଗୋଏଲଙ୍କ ସମେତ 9 ଜଣ କେନ୍ଦ୍ରମନ୍ତ୍ରୀଙ୍କର ରାଜନୈତିକ ଭାଗ୍ୟ ଭୋଟରମାନେ ନିର୍ଦ୍ଧାରଣ କରିବେ। ଦେଶର 94,735 ପୁଲିଂ ବୁଥ୍ରେ ପାଖାପାଖି 9 କୋଟି ଭୋଟର ଭୋଟ୍ ଦେବେ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଟିଏ ରୋଡ୍ ଶୋ ଏବଂ 2 ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। କଟକଠାରେ ଆୟୋଜିତ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶା ଡବଲ ଇଞ୍ଜିନ୍ ସରକାରର ଆବଶ୍ୟକତା ରହିଛି। ଏହା ପୂର୍ବରୁ ଅନୁଗୁଳଠାରେ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ରହିଥିଲେ ମଧ୍ୟ ଏଠାର ଲୋକେ ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସେମାନଙ୍କର ଉତ୍ଥାନ ପାଇଁ ରାଜ୍ୟ ସରକାର ସେଭଳି କୌଣସି ବିଶେଷ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ।
ଓଡ଼ିଶା କା ତେଜ ବିକାଶ ତ ଓଡ଼ିଶା କି ମିଟି କି ସନ୍ତାନ ହି କର ପାଏଗି। ଆର୍ ଇସଲିଏ ମୋଦି ନେ ଆପକୋ ଗାରଣ୍ଟି ଦି ହେ ଆପ ୟହାଁ ଭାଜପା କି ସରକାର ବନାଇଏ। ଭାଜପା ଓଡ଼ିଶା କେ ବେଟେ ୟା ଓଡ଼ିଶା କି ବେଟି କୋ ହି ଓଡ଼ିଶା କା ମୁଖ୍ୟମନ୍ତ୍ରୀ ବନାଏଗି।
ଆଜି ସକାଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଶ୍ରୀ ମୋଦି ଏକ ରୋଡ୍ ଶୋରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଏକ ରୋଡ୍ ଶୋରେ ଭାଗ ନେବେ। ପଲାସପଲ୍ଲୀ ପୁନାମା ଗେଟ୍ ଫ୍ଲାଏଓଭର ବ୍ରିଜ୍ଠାରୁ ଏହି ରୋଡ୍ ଶୋ ଆରମ୍ଭ ହୋଇ ଏକାମ୍ର ଛକ ପର୍ଯ୍ୟନ୍ତ ଯିବ। ଅନ୍ୟପକ୍ଷରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ମଲ୍ଲିକାର୍ଜୁନ ଖଡ୍ଗେ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପାରାଦୀପ, ମୟୂରଭଞ୍ଜ ଆଦି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁର ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଏବଂ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। କୁମ୍ବିଂ ଅପରେସନ୍ ଚାଲିଥିବାବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଜଣେ ଏସ୍ଓଜି ଯବାନଙ୍କ କାନ୍ଧରେ ଗୁଳି ବାଜିବାରୁ ତାଙ୍କୁ ଆହତ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କୁମ୍ବିଂ ଅପରେସନ୍ ଜାରି ରହିଛି ବୋଲି ନୂଆପଡ଼ା ଏସ୍ପି ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ସୂଚନା ଦେଇଛନ୍ତି। ଚିଲିକାରେ ଇରାବଡ଼ି ଡଲଫିନ୍ର ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ଥ ନୂଆପଡ଼ା ରେଞ୍ଜ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଡଲଫିନ୍ ରହୁଥିବା ଚିଲିକାର ସୀମାରେ ସୁରକ୍ଷା ଦେଉଛନ୍ତି। ଡଙ୍ଗା ଚାଳକଙ୍କୁ ଡଲଫିନ୍ ସୁରକ୍ଷା ନେଇ ସଚେତନ କରାଯିବା ସହିତ ସ୍ଥାନୀୟ ଜନସାଧାରଣ, ମତ୍ସ୍ୟଜୀବୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ଏଥିରେ ସାମିଲ କରାଯାଇଛି। ବୈଶାଖ ଶେଷ ସୋମବାର ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ସରନ୍ତି ସୋମବାର ଭାବେ ପାଳନ କରାଯାଇଛି। ଅନେକ ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିଛନ୍ତି। ମନସ୍କାମନା ପୂରଣ ପାଇଁ ବିଭିନ୍ନ ସାମଗ୍ରୀ ଠାକୁରଙ୍କୁ ପ୍ରଦାନ କରାଯାଇଛି। ଇଣ୍ଡିଆ ସ୍କିଲ୍ 2024 ଜାତୀୟ ପ୍ରତିଯୋଗିତାର ଓଡ଼ିଶା ଦଳ ମୋଟ 52 ପଦକ ହାସଲ କରିଛି। ଓଡ଼ିଶା 15 ସ୍ୱର୍ଣ୍ଣ, 16 ରୌପ୍ୟ ଏବଂ 9 ବ୍ରୋଞ୍ଜ ପଦକ ପାଇଛି। 12 ଜଣଙ୍କୁ ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ପୁରସ୍କାର ମିଳିଛି। ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଗତ 15 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। 9 କେନ୍ଦ୍ରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 900 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପ୍ରତିଯୋଗୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟରେ ଆଜି ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି। ତେବେ ଗତକାଲି ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାୟଗଡ଼ ଜିଲ୍ଲା କାଶୀପୁରରେ ସର୍ବାଧିକ 38.3 mm ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 9 ଜିଲ୍ଲାର ଭୋଟର କରୁଛନ୍ତି ମତଦାନ। ଦିନ ଗୋଟାଏ ସୁଦ୍ଧା 35.31% ମତଦାନ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁରୀ, ଅନୁଗୁଳ ଏବଂ କଟକଠାରେ ନିର୍ବାଚନୀ ପ୍ରଚାର। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ଏବଂ କାଳବୈଶାଖୀର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।